ओम शांति। आज सकार महावाक्य 17 एप्रिल 2024 मधुर संतान मने एही उत्कृष्ट पाठ पढ़ा अविनाशी बाबा ही पढ़ाउछन्ते। तेनो बाबा एवं तंकर पाठ पढ़ा रे कोनोसी प्रकार संशय आसीबा उचित नुहे। प्रथमे एही निश्चय हेबा दरकार के आमको पढ़ाइला वाला किए। प्रश्न तुम मानू निरंतर जोगर जात्रारे रहिबार श्रीमद काहेकि मिलिछे? उत्तर काहेकि ना मायारूपे शत्रु एबे भी तुम पछरे लागिछे, जिकि तुमको पतित करिदेछे, एबे से तुमर पिछा छाड़िबो नाही। सेथिपई कोनोसी प्रकारर भूल कर नाही। जदियो तुमे मने वर्तमान संगम जुगरे अच्छ किंतु अधकल्प तार होई रहिथिला, सेथिपई से तुमको एते शीघ्र छाड़िबो नाही। जदि बाबांकर स्मृति भूली जीव तेबे माया विकर्म कराई देव, सेथिपई सावधान होई रहिबाकु हेबो। केबे हेले आशुरी मतरे चालिबार नाही। ओम शांति। वर्तमान बाबा भी अच्छा तो पिला मन्ने भी अच्छा। बाबा अनेक पिला मन्नंकु कहिबे हे पिला मन्ने एवं सबु पिला मन्ने पुणी कहुछन्ति ओ बाबा। पिला मन्नंकर संख्या तो बहुत, तुमे जानुछ एही ज्ञान आम आत्मा मन्नंक पई उद्दिष्ट। एक बाबांकर केते संतान अच्छा? पिला मन्ने जानिछन्ति बाबा आमको पाठ पढ़ाइबाकु आसिछन्ति। सी प्रथमे प्रथमे आमर पिता पुणि शिक्षक पुणि सद्गुरु मध्य अटंती, तेबे बाबा तो बाबा ही अटंती। बाबा पुणि पवित्र करिबा पई जगर यात्रा सिखाउछंती। ए कथा मध्य पिला मने जानिछंती जे एहा हेउछे एक उत्कृष्ट पाठपढ़ा। ड्रामारो आदि मध्य अंतर रहस्य बाबांक बिना केहि कहि पारिबे नाही। सेथिपई तांको बेहोदर पिता बोली कहा जाउछि। एही निश्चयंत पिलामानंकर निश्चिंत भावरे रहिछि, एथिरे संशयर कथा उठि पारिबो नाही। तेबे एही अविनाशी पाठ को अविनाशी बाबा व्यतीत आउ केही भी पढ़ाई पारिबे नाही। डाकुछंती मध्य हे बाबा आस आमको पवित्र दुनिया को नै चल, काहेकि ना एहा हेउछि अपवित्र दुनिया। बाबा आमको पवित्र दुनिया को नै जाउछंती, सेठरे कण आमे कहिबा कि बाबा आस आमको पवित्र दुनिया को नै जा। पिला मन्ने जानिछंती से हेउछंती आम आत्मा मनंकर पिता, तेनो देह अभिमान समाप्त होई जाउछि। आत्मा कहुचे सी मोर पिता अटंते। तेबे ही निश्चयंत रहिबा दरकार कि बाबांक व्यतीत केही एते सब ज्ञान देई परिबे नाही। प्रथमे तो एही परे निश्चय बुद्धि हेबा दरकार। निश्चय मध्य आत्मा को बुद्धि रे ही होइथाय। आत्मा को एही ज्ञान मिलुचे जे ये आमर बाबा अटंते, तेबे एही निश्चय पिला मानंकर बहुत पक्का हेबा उचित। मुखरे किछि भी कहिबार आवश्यकता नाही। मु आत्मा गोटे शरीर छाड़ी अन्य एक शरीर नेउछि, आत्मा रे ही समस्त संस्कार रहिछि। वर्तमान तुमे जानुछ जे बाबा से आमको एभली पाठ पढ़ाउछन्ति, एभली कर्म सिखाउछन्ति जहाँ द्वारा एबे आमे एही दुनिया को आउ आसिबो नाही। किंतु मनुष्य मने तो भावुछंती कि पुणी एही दुनिया को ही आसिबाकु पड़िबो, किंतु तुमे एपरि भावुना हो। तुमे एही अमर कथा सुनी सुनी अमरपुरी को जाउछ। अमरपुरी अर्थात जेउठारे सर्वदा अमर रहिबो। सत्य युग त्रेता युग हेउछि अमरपुरी, तेनो पिला मन्नंकु केते खुशी हेबा उचित। एही पाठपढ़ा बाबांक व्यतीत आउ केही पढ़ाई पारिबे नाही। बाबा आमको पाठ पढ़ाउछंती, बाकी आउ जेउ शिक्षक माने अछंती सेमाने त हेउछंती साधारण मनुष्य। एठारे तुम्हें जहाको पतित पावन दुख अर्थ सुखकर्ता बोली कहुछ, सेही बाबा एबे तुमको सन्मुखरे पाठ पढ़ाउछंती। सन्मुख को आसिबा बिना ରାଜଯୋଗର ପାଠ କିପରି ପଢାଇବେ? ବାବା କହୁଛନ୍ତି ମୁଁ ତୁମ ମିଠା ମିଠା ପିଲାମାନଙ୍କୁ ପାଠ ପଢାଇବା ପାଇଁ ଏଠାକୁ ଆସିଥାଏ। ପଢାଇବା ପାଇଁ ଏହାଙ୍କ ଶରୀରରେ ପ୍ରବେଶ କରିଥାଏ। ବାସ୍ତବରେ ଭଗବାନ ବାଚ ମଧ୍ୟ ରହିଛି, ତେଣୁ ନିଶ୍ଚିନ୍ତ ଭାବରେ ତାଙ୍କର ଶରୀର ଦରକାର ନା? କେବଳ ମୁଖ ନୁହେଁ, କିନ୍ତୁ ସାରା ଶରୀର ଆବଶ୍ୟକ। ବାବା ନିଜେ କହୁଛନ୍ତି, ମିଠା ମିଠା ଆତ୍ମିକ ସନ୍ଧାନମାନେ, ମୁଁ କଳ୍ପ କଳ୍ପ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ସାଧାରଣ ଶରୀରରେ ଆସୁଛି। ଇଏ ବହୁତ ଗରିବ ମଧ୍ୟ ନୁହନ୍ତି ତ, ସାହୁକାର ମଧ୍ୟ ନୁହନ୍ତି, କିନ୍ତୁ ବିଲକୁଲ ସାଧାରଣ ଅଟନ୍ତି। ତୁମମାନଙ୍କର ଏହି ନିଶ୍ଚୟ ରହିବା ଉଚିତ ଯେ ସେ ହେଉଛନ୍ତି ଆମର ବାପା। ଆମେମାନେ ହେଉଛୁ ଆତ୍ମା, ଆମ ଆତ୍ମା ମାନଙ୍କର ସେ ପିତା ଅଟନ୍ତି। ସାରା ଦୁନିଆର ଯେତେ ବି ମନୁଷ୍ୟ ମାତ୍ରଙ୍କର ଆତ୍ମା ମାନେ ଅଛନ୍ତି, ସମସ୍ତଙ୍କର ସିଏ ହେଉଛନ୍ତି ବାପା। ସେଥିପାଇଁ ତାଙ୍କୁ ବେହୋଦର ପିତା ବୋଲି କୁହାଯାଉଛି। ଯଦିଓ ଶିବ ଜୟନ୍ତୀ ପାଳନ କରାଯାଉଛି, କିନ୍ତୁ ଏ ବିଷୟରେ କେହି ବି ଜାଣି ନାହାନ୍ତି। ତୁମେ ଯଦି କାହାକୁ ବି ପଚାରିବ ଶିବ ଜୟନ୍ତୀ କେବେଠାରୁ ପାଳନ କରାଯାଉଛି, ତେବେ କହିବେ ଏହା ପରମ୍ପରାରୁ ପାଳିତ ହୋଇଆସୁଛି। ତେବେ ତାହା ମଧ୍ୟ କେବେଠାରୁ? କୌଣସି ତାରିଖ ତ ଥିବ ନା? ଏହି ଡ୍ରାମା ଅନାଦି, କିନ୍ତୁ ଡ୍ରାମାରେ ଯେଉଁ ସବୁ କାର୍ଯ୍ୟକଳାପ ହେଉଛି ତାର ତିଥି ତାରିଖ ରହିବା ଦରକାର ନା? ଏ କଥା ତ କେହି ବି ଜାଣି ନାହାନ୍ତି ଯେ ଶିବାବା ଆସୁଛନ୍ତି। ତେଣୁ ସେତିକି ସ୍ନେହର ସହିତ ଜୟନ୍ତୀ ମଧ୍ୟ ପାଳନ କରୁନାହାନ୍ତି। ନେହେରୁଙ୍କର ଜୟନ୍ତୀ ବହୁତ ସ୍ନେହରେ ପାଳନ କରୁଛନ୍ତି, ଆଖିରେ ଲୁହ ମଧ୍ୟ ଆସିଯାଉଛି, କିନ୍ତୁ ଶିବ ଜୟନ୍ତୀ ବିଷୟରେ କାହାକୁ ବି ଜଣା ନାହିଁ। ଏବେ ତୁମେମାନେ ଅନୁଭବୀ ହୋଇଗଲଣି। ଅନେକ ମନୁଷ୍ୟ ଅଛନ୍ତି ଯେଉଁମାନେ କି ଏ ବିଷୟରେ କିଛି ବି ଜାଣି ନାହାନ୍ତି। ଦୁନିଆରେ ଅନେକ ସ୍ଥାନରେ କେତେ ମେଳା ଲାଗୁଛି, ସେଠାକୁ ଯେଉଁମାନେ ଯାଉଛନ୍ତି ସେମାନେ କହିପାରିବେ ଯେ ସତ୍ୟ କ'ଣ। ଯେପରି ବାବା ଅମରନାଥର ମଧ୍ୟ ଉଦାହରଣ ଦେଇଥିଲେ, ସେଠାକୁ ଯାଇ ଦେଖିଲେ ଯେ ସତ୍ୟ କ'ଣ। ଅନ୍ୟମାନେ ତ ଯାହା କାହାଠାରୁ ଶୁଣୁଛନ୍ତି ତାହା କହିଦେଉଛନ୍ତି। କେହି ଯଦି କହିବେ ଯେ ସେଠାରେ ବରଫର ଲିଙ୍ଗ ଅଛି, ତେବେ କହିବେ ଯେ ଏହା ସତ୍ୟ। ବର୍ତ୍ତମାନ ତୁମେମାନେ ଅନୁଭବୀ ହୋଇଯାଇଛ ସତ୍ୟ କ'ଣ ମିଥ୍ୟା କ'ଣ। ଏବେ ପର୍ଯ୍ୟନ୍ତ ଯାହା ତୁମେ ଶୁଣି ଆସିଛ ବା ପଢି ଆସିଛ, ସେ ସବୁ ନ୍ୟାୟ ସଙ୍ଗତ ନୁହେଁ। ଗାୟନ ମଧ୍ୟ ରହିଛି ନା କିଛି ମିଛ ମାୟା? ଏହା ହେଉଛି ମିଥ୍ୟା ଦୁନିଆ, ତାହା ସତ୍ୟ ଦୁନିଆ। ସତ୍ୟଯୁଗ ତ୍ରେତା ଦ୍ୱାପର ଅତୀତ ହୋଇଗଲାଣି, ଏବେ କଳିଯୁଗ ଚାଲିଛି। ଏ କଥା ମଧ୍ୟ ବହୁତ କମ୍ ମନୁଷ୍ୟ ଜାଣିଛନ୍ତି। ତୁମ ବୁଦ୍ଧିରେ ଏବେ ଏସବୁର ବିଚାର ଚାଲୁଛି। ବାବାଙ୍କ ପାଖରେ ତ ସମସ୍ତ ଜ୍ଞାନ ରହିଛି, ସେଥିପାଇଁ ତାଙ୍କୁ ଜ୍ଞାନର ସାଗର କୁହାଯାଉଛି। ତାଙ୍କ ଭିତରେ ଯେଉଁ ଜ୍ଞାନ ରହିଛି ସେହି ଶରୀର ମାଧ୍ୟମରେ ଆମକୁ ଦେଇ ନିଜ ସମାନ କରୁଛନ୍ତି। ଯେପରି ଶିକ୍ଷକ ମଧ୍ୟ ବିଦ୍ୟାର୍ଥୀମାନଙ୍କୁ ନିଜ ଭଳି କରିଥାନ୍ତି, ତେବେ ଅବିନାଶୀ ପିତା ମଧ୍ୟ ବହୁତ ଚେଷ୍ଟା କରି ନିଜ ସଦୃଶ କରୁଛନ୍ତି, କିନ୍ତୁ ଲୌକିକ ପିତା ନିଜ ସଦୃଶ କରୁନାହାନ୍ତି। ତୁମେ ବର୍ତ୍ତମାନ ଅବିନାଶୀ ପିତାଙ୍କ ପାଖକୁ ଆସିଛ। ସିଏ ଜାଣିଛନ୍ତି ଯେ ମୋତେ ପିଲାମାନଙ୍କୁ ନିଜ ସମାନ କରିବାକୁ ହେବ। ଯେପରି ଶିକ୍ଷକମାନେ ନିଜ ସମାନ କରିଥାନ୍ତି, କିନ୍ତୁ ସେମାନେ ମଧ୍ୟ ନିଶ୍ଚିନ୍ତ ଭାବେ କ୍ରମାନୁସାରେ ହୋଇଥିବେ, ତେବେ ଶିବାବା ମଧ୍ୟ ସେହିପରି କହୁଛନ୍ତି ପିଲାମାନେ କ୍ରମାନୁସାରେ ହିଁ ହେବେ। ମୁଁ ଯାହା ପାଠ ପଢାଉଛି ତାହା ହେଉଛି ଅବିନାଶୀ ପାଠପଢା, ତେଣୁ ଯିଏ ଯେତେ ପାଠ ପଢିବ ତାହା କେବେ ବ୍ୟର୍ଥ ଯିବ ନାହିଁ। ସମୟ ଆସିବ ଯେତେବେଳେ ସେମାନେ ନିଜେ କହିବେ, ମୁଁ 4 ବର୍ଷ ପୂର୍ବରୁ 8 ବର୍ଷ ପୂର୍ବରୁ କାହାଠାରୁ ଏହି ଜ୍ଞାନ ଶୁଣିଥିଲି, ବର୍ତ୍ତମାନ ପୁଣି ଆସିଛି। କେହି କେହି ତ ସମ୍ପୂର୍ଣ୍ଣ ରୂପେ ଆକର୍ଷିତ ହୋଇଯାଇଥାନ୍ତି। ବାବା ତ ମହାଜ୍ୟୋତି ଅଟନ୍ତି, ତେଣୁ ଏମିତି ମଧ୍ୟ ଅନେକ ସମର୍ପିତ ହୋଇଯାଇଥାନ୍ତି। ଆଉ କେହି ପୁଣି ନିଶ୍ଚୟ ନଥିବା କାରଣରୁ ଘୁରି ଘୁରି ଛାଡ଼ି ଚାଲି ଯାଇଥାନ୍ତି। ଆରମ୍ଭରେ ବାବାଙ୍କ ପାଖରେ ବହୁ ସନ୍ତାନ ସମର୍ପିତ ହୋଇଯାଇଥିଲେ। ଡ୍ରାମାର ଯୋଜନା ଅନୁସାରେ ଭର୍ତ୍ତି ହେବାର ଥିଲା, ତେବେ କଳ୍ପ କଳ୍ପ ଏହିପରି ହୋଇଆସୁଛି। ଯାହା କିଛି ଅତିକ୍ରାନ୍ତ ହୋଇଗଲା କଳ୍ପ ପୂର୍ବରୁ ମୋତେ ଏହିପରି ହୋଇଥିଲା, ଆଗକୁ ଏହା ପୁଣି ମଧ୍ୟ ହେବ। ବାକି ଏହି ନିଶ୍ଚୟ ପକ୍କା କରେ ଯେ ମୁଁ ଆତ୍ମା ଅଟେ, ବାବା ଆମକୁ ପାଠ ପଢ଼ାଉଛନ୍ତି, ଏହି ନିଶ୍ଚୟ ପକ୍କା ରଖ, କେବେ ବି ଭୁଲି ଯାଉ ନାହିଁ। ଏଭଳି କୌଣସି ମନୁଷ୍ୟ ନଥିବେ ଯିଏକି ବାପାଙ୍କୁ ବାପା ବୋଲି ଭାବୁ ନଥିବେ। ଯଦିଓ ଛାଡ଼ି ପଳାଇବେ, ତଥାପି ବି ଭାବିବେ ଯେ ମୁଁ ବାପାଙ୍କ ହାତ ଛାଡ଼ି ଦେଇଛି। ତେବେ ଇଏ ତ ହେଉଛନ୍ତି ଅବିନାଶୀ ପିତା, ତାଙ୍କୁ ତ ଆମେ କେବେ ବି ଛାଡ଼ି ପାରିବୁ ନାହିଁ, ଅନ୍ତିମ ସମୟ ପର୍ଯ୍ୟନ୍ତ ସାଥିରେ ରହିବୁ। ଏହି ବାବା ତ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି, ଯିଏକି 5000 ବର୍ଷ ପରେ ଆସିଛନ୍ତି। ଏ କଥା ମଧ୍ୟ ତୁମେ ଜାଣିଛ, ସତ୍ୟ ଯୁଗରେ ବହୁତ କମ୍ ମନୁଷ୍ୟ ରହିଥାନ୍ତି, ବାକି ସମସ୍ତେ ଶାନ୍ତିଧାମରେ ରହିଥାନ୍ତି। ଏହି ଜ୍ଞାନ ମଧ୍ୟ ବାବା ହିଁ ଶୁଣାଇଥାନ୍ତି, ଅନ୍ୟ କେହି ବି ଏହି ଜ୍ଞାନ ଶୁଣାଇ ପାରିବେ ନାହିଁ। ଏ କଥା କାହାରି ବୁଦ୍ଧିରେ ପଶିବ ନାହିଁ। ସେ ହେଉଛନ୍ତି ତୁମ ଆତ୍ମା ମାନଙ୍କର ପିତା, ଯିଏକି ଚୈତନ୍ୟ ବୀଜ ରୂପ ଅଟନ୍ତି। ତେବେ ଇଏ କେଉଁ ଜ୍ଞାନ ଦେବେ? ସୃଷ୍ଟି ରୂପୀ ବୃକ୍ଷର ଜ୍ଞାନ ଦେବେ। ରଚୟିତା ନିଶ୍ଚିନ୍ତ ଭାବରେ ରଚନାର ଜ୍ଞାନ ହିଁ ଦେବେ ନା? ତୁମେ କଣ ଜାଣିଥିଲ କି ସତ୍ୟ ଯୁଗ କେବେ ଥିଲା, ପୁଣି କୁଆଡେ ଗଲା? ଏବେ ତୁମେମାନେ ସମ୍ମୁଖରେ ବସିଛ, ବାବା ତୁମ ସହିତ କଥାବାର୍ତ୍ତା ହେଉଛନ୍ତି। ତୁମର ପକ୍ଷ ନିଶ୍ଚୟ ରହିଛି ଯେ ଇଏ ହେଉଛନ୍ତି ଆମ ସମସ୍ତ ଆତ୍ମା ମାନଙ୍କର ପିତା, ଯିଏକି ଆମକୁ ରାଜଯୋଗର ପାଠ ପଢ଼ାଉଛନ୍ତି। ଇଏ କୌଣସି ଶରୀର ଧରି ଶିକ୍ଷକ ନୁହନ୍ତି, ଏହି ଶରୀରରେ ପାଠ ପଢ଼ାଇଲା ବାଲା ନିରାକାର ଶିବ ବାବା ବିରାଜମାନ ଅଛନ୍ତି। ସିଏ ନିରାକାର ହୋଇ ମଧ୍ୟ ଜ୍ଞାନର ସାଗର ଅଟନ୍ତି। ମନୁଷ୍ୟମାନେ ତ କହିଦେଉଛନ୍ତି ତାଙ୍କର କୌଣସି ଆକାର ନାହିଁ, ମହିମା ମଧ୍ୟ ଜ୍ଞାନଗାନ କରୁଛନ୍ତି। ସିଏ ଜ୍ଞାନର ସାଗର, ସୁଖର ସାଗର, କିନ୍ତୁ କିଛି ବି ବୁଝିପାରୁ ନାହାନ୍ତି। ଡ୍ରାମା ଅନୁସାରେ ଏମାନେ ଏସବୁ କଥାରୁ, ଅର୍ଥାତ୍ ସତ୍ୟ ଜ୍ଞାନ ଠାରୁ ବହୁ ଦୂରକୁ ଚାଲି ଯାଇଛନ୍ତି, ବାବା ବହୁତ ନିକଟକୁ ନେଇ ଆସୁଛନ୍ତି। ଏହା ତ 5000 ବର୍ଷର କଥା। ତୁମେ ଜାଣୁଛ, ପ୍ରତ୍ୟେକ 5000 ବର୍ଷରେ ଥରେ ବାବା ଆମକୁ ପାଠ ପଢ଼ାଇବା ପାଇଁ ଆସିଥାନ୍ତି। ଏହି ଜ୍ଞାନ ଆଉ କାହାଠାରୁ ମିଳିପାରିବ ନାହିଁ। ଏହି ଜ୍ଞାନ ହିଁ ହେଉଛି ନୂଆ ଦୁନିଆ ପାଇଁ। ଏହି ଜ୍ଞାନ କୌଣସି ମନୁଷ୍ୟ ଦେଇପାରିବେ ନାହିଁ, କାହିଁକି ନା ସମସ୍ତେ ତମ ପ୍ରଧାନ ହୋଇଯାଇଛନ୍ତି। ଏମାନେ କାହାକୁ ସତ୍ୟ ପ୍ରଧାନ କରିପାରିବେ ନାହିଁ, ଏମାନେ ତ ଆହୁରି ତମ ପ୍ରଧାନ ହୋଇ ଚାଲିଛନ୍ତି। ତୁମେ ବର୍ତ୍ତମାନ ଜାଣୁଛ, ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ବାବା ଆମକୁ କହୁଛନ୍ତି, ପିଲାମାନେ କୌଣସି ପ୍ରକାରର ଭୁଲ କର ନାହିଁ। ବର୍ତ୍ତମାନ ମଧ୍ୟ ତୁମ ପଛରେ ଶତ୍ରୁ ଲାଗି ରହିଛି, ଯିଏକି ତୁମକୁ ପତିତ କରିଦେଇଛି। ଇଏ ବର୍ତ୍ତମାନ ତୁମର ପିଛା ଛାଡ଼ିବ ନାହିଁ। ଯଦିଓ ତୁମେ ସଙ୍ଗମ ଯୁଗରେ ଅଛ, କିନ୍ତୁ ଅଧାକଳ୍ପ ହେବ ତୁମେ ତାର ହୋଇ ରହିଥିଲ, ତେଣୁ ସିଏ ତୁମକୁ ସହଜରେ ଛାଡ଼ିବ ନାହିଁ। ଯଦି ତୁମେ ଖବରଦାର ନ ରହିବ, ମୋତେ ମନେ ନ ପକାଇବ, ତେବେ ସିଏ ଆହୁରି ବିକର୍ମ କରାଇଦେବ, ପୁଣି କିଛି ନା କିଛି କଥାରେ ଚାପୁଡ଼ା ଲାଗୁଥିବ। ଏବେ ତ ଦେଖ, ମନୁଷ୍ୟମାନେ ନିଜକୁ ନିଜେ ଚାପୁଡ଼ା ମାରି କଣରୁ କଣ କହିଦେଉଛନ୍ତି, ଶିବ ଶଙ୍କରଙ୍କୁ ଏକ ବୋଲି କହିଦେଉଛନ୍ତି। ତେବେ ଶିବଙ୍କର ଏବଂ ଶଙ୍କରଙ୍କର କର୍ତ୍ତବ୍ୟ କଣ? ଏଥିରେ କେତେ ଅନ୍ତର ରହିଛି? ଶିବ ତ ହେଉଛନ୍ତି ସର୍ବୋଚ୍ଚ ଭଗବାନ, ଶଙ୍କର ଦେବତା ଅଟନ୍ତି। ତେବେ ପୁଣି ଶିବ ଶଙ୍କରଙ୍କୁ ଏକ ବୋଲି କିପରି କହିଦେଉଛନ୍ତି? ଉଭୟଙ୍କର ଅଭିନୟ ହିଁ ଅଲଗା ଅଲଗା। ଏଠାରେ ମଧ୍ୟ ଅନେକଙ୍କର ଏହିଭଳି ନାମ ରହିଛି, ରାଧେ କୃଷ୍ଣ, ଲକ୍ଷ୍ମୀ ନାରାୟଣ, ଶିବ ଶଙ୍କର, ଦୁଇଟି ଯାକ ନାମ ଏକାଠି ରଖିଦେଇଛନ୍ତି। ତେବେ ପିଲାମାନେ ଜାଣିଛନ୍ତି ଯେ ଏପର୍ଯ୍ୟନ୍ତ ବାପା ଯାହା ସବୁ ବୁଝାଇଛନ୍ତି, ତାହାର ପୁଣି ପୁନରାବୃତ୍ତି ହେବ। ବାକି ଆଉ ଅଳ୍ପ ଦିନ ରହିଛି। ତେବେ ବାବା କଣ ଏଠାରେ ସବୁଦିନ ପାଇଁ ବସିଥିବେ? ପିଲାମାନେ କ୍ରମାନୁସାରେ ପାଠ ପଢି ପୁଣି କର୍ମାତୀତ ହୋଇଯିବେ। ଡ୍ରାମା ଅନୁସାରେ ମାଳା ମଧ୍ୟ ତିଆରି ହୋଇଯିବ। କେଉଁ ପ୍ରକାରର ମାଳା? ସବୁ ଆତ୍ମା ମାନଙ୍କର ମାଳା ତିଆରି ହୋଇଯିବ, ତାପରେ ପୁଣି ଘରକୁ ଫେରିଯିବେ। ପ୍ରଥମ ନମ୍ବର ମାଳା ତ ତୁମର ଅଟେ। ଶ୍ରୀ ବାବାଙ୍କର ମାଳା ତ ବହୁତ ଲମ୍ବା। ପରମଧାମରୁ କ୍ରମାନୁସାରେ ଅଭିନୟ କରିବା ପାଇଁ ଆସିଥାନ୍ତି। ତୁମେ ସମସ୍ତେ ବାବା ବାବା ବୋଲି କହୁଛ। ତୁମେ ସବୁ ଗୋଟିଏ ମାଳାର ଧନ ଅଟ। ସମସ୍ତଙ୍କୁ ତ ବିଷ୍ଣୁଙ୍କ ମାଳାର ଧନ ବୋଲି କୁହାଯିବ ନାହିଁ। ଏହା ବାବା ଆସି ପଢ଼ାଉଛନ୍ତି। ତୁମକୁ ସୂର୍ଯ୍ୟବଂଶୀ ହେବାକୁ ହିଁ ପଡିବ। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଯାହାକି ଅତିକ୍ରାନ୍ତ ହୋଇଯାଇଛନ୍ତି ସେମାନେ ପୁଣି ଥରେ ହେବେ। ତେବେ ପାଠପଢା ଅନୁସାରେ ହିଁ ସେଠାରେ ପଦ ବି ମିଳିଥାଏ। ବାବାଙ୍କର ପାଠପଢା ବିନା ଏହି ପଦ ମିଳିପାରିବ ନାହିଁ। ଏହାର ଚିତ୍ର ତ ମନ୍ଦିର ମାନଙ୍କରେ ଅଛି, କିନ୍ତୁ କେହି ବି ଏଭଳି କାର୍ଯ୍ୟ କରି ଦେଖାଉ ନାହାନ୍ତି କି ଆମେ ଏହିଭଳି ହୋଇପାରିବୁ। ସତ୍ୟନାରାୟଣଙ୍କର କଥା ମଧ୍ୟ ଶୁଣୁଛନ୍ତି। ଗରୁଡ ପୁରାଣରେ ଏହିଭଳି ସବୁ ଅନେକ କଥା ରହିଛି ଯାହାକି ମନୁଷ୍ୟମାନଙ୍କୁ ଶୁଣାଉଛନ୍ତି। ବାବା କହୁଛନ୍ତି ଏହା ହେଉଛି ବିଷୟ ବୈତରଣୀ ନଦୀ ରୌରବ ନାରକ। ବିଶେଷ କରି ଭାରତକୁ ହିଁ ଏହିପରି କୁହାଯାଉଛି। ଭାରତବାସୀଙ୍କ ଉପରେ ମଧ୍ୟ ବୃହସ୍ପତିର ଦଶା ପଡୁଛି। ବୃକ୍ଷପତି ବାବା ମଧ୍ୟ ଭାରତବାସୀ ମାନଙ୍କୁ ହିଁ ପାଠ ପଢ଼ାଉଛନ୍ତି। ଅବିନାଶୀ ବାବା ଆସି ଆମକୁ ଅବିନାଶୀ କଥା ବୁଝାଉଛନ୍ତି। ବିଭିନ୍ନ ପ୍ରକାର ଦଶା ପଡିଥାଏ ନା, ରାହୁର ଦଶା ମଧ୍ୟ ରହିଛି। ସେଥିପାଇଁ କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡ଼ିଯିବ। ବାବା ମଧ୍ୟ କହୁଛନ୍ତି ଏହି କାଳିଯୁଗର ଅନ୍ତିମ ସମୟରେ ରାହୁର ଦଶା ସମସ୍ତଙ୍କ ଉପରେ ପଡିଛି। ଏବେ ମୁଁ ବୃକ୍ଷପତି ଆସିଛି ଭାରତ ଉପରେ ପୁନର୍ବାର ବୃହସ୍ପତିର ଦଶା ଚଳାଇବା ପାଇଁ। ସତ୍ୟ ଯୁଗରେ ଭାରତ ଉପରେ ବୃହସ୍ପତିର ଦଶା ଥିଲା, ଏବେ ରାହୁର ଦଶା ପଡିଛି। ଏସବୁ ହେଲା ବିହତର। ଏହା କୌଣସି ଶାସ୍ତ୍ର ଅଧୀନରେ ନାହିଁ। ଏହି ପତ୍ରିକାକୁ ମଧ୍ୟ ସେମାନେ ବୁଝିପାରିବେ ଯେଉଁମାନେ ପୂର୍ବରୁ କିଛି ନା କିଛି ବୁଝିଥିବେ। ପତ୍ରିକା ପଢିବା ଦ୍ୱାରା ସେମାନେ ଅଧିକ ବୁଝିବା ପାଇଁ ଦୌଡ଼ିବେ, ବାକି ଅନ୍ୟମାନେ ତ କିଛି ବି ବୁଝିପାରିବେ ନାହିଁ। ଯିଏ ଟିକିଏ ବି ପଢି ପୁଣି ଜ୍ଞାନ ଛାଡି ଦେଉଛନ୍ତି, ତାଙ୍କୁ ସାମାନ୍ୟ ଜ୍ଞାନ ରୂପକ କୃତ ଦେବା ଦ୍ୱାରା ସେମାନେ ପୁଣି ସଜାଗ ହୋଇ ଉଠିବେ। ଜ୍ଞାନକୁ କୃତ ମଧ୍ୟ କୁହାଯାଇଥାଏ। ଲିଭି ଯାଇଥିବା ଆତ୍ମାରୂପୀ ଦୀପରେ ବାବା ଆସି ଜ୍ଞାନ ରୂପୀ କୃତ ଢାଳୁଛନ୍ତି। ବାବା କହୁଛନ୍ତି ସନ୍ତାନ ମାନେ ମାୟାର ତୋଫାନ ତ ଆସିବ, ଦୀପକୁ ଲିଭାଇ ଦେବ। କେହି କେହି ପତଙ୍ଗ ମହାଜ୍ୟୋତିରେ ଜଳି ମରିଯାନ୍ତି, ଆଉ କେହି ପୁଣି ଘୁରି ଘୁରି ଚାଲି ଯାଇଥାନ୍ତି। ସେହି କଥା ହିଁ ବର୍ତ୍ତମାନ ବାସ୍ତବରେ ଚାଲିଛି। ଏଠାରେ ସମସ୍ତ ପତଙ୍ଗ କ୍ରମାନୁସାରେ ରହିଛନ୍ତି। ପ୍ରଥମେ ଏକଦମ ଘର ଦ୍ୱାର ଛାଡି ଚାଲି ଆସି ପତଙ୍ଗ ହୋଇଗଲେ, ତେଣୁ ଏମାନଙ୍କୁ ଏକଦମ ଲଟେରୀ ମିଳିଗଲା। ଯାହା କିଛି କରିଦେଇଛ ତୁମେ ପୁଣି ସେହିଭଳି ହିଁ କରିବ। ଯଦିଓ ଏଠାରୁ ଚାଲି ଯାଇଛନ୍ତି, କିନ୍ତୁ ଏପରି ଭାବ ନାହିଁ ଯେ ଏମାନେ ସ୍ୱର୍ଗରେ ଆସିବେ ନାହିଁ। ଏମାନେ ପତଙ୍ଗ ହୋଇଥିଲେ, ବାବାଙ୍କର ପ୍ରିୟତମା ହୋଇଥିଲେ, ପୁଣି ମାୟା ହରାଇଦେଲା, ତେଣୁ ଏମାନେ କମ୍ ପଦ ପାଇବେ। ସମସ୍ତେ କ୍ରମାନୁସାରେ ତ ନିଶ୍ଚିନ୍ତ ରହିବେ। ଅନ୍ୟ କୌଣସି ସତ୍ସଙ୍ଗରେ ଏକଥା କାହାରି ବୁଦ୍ଧିରେ ନଥିବ ଯେପରି ତୁମମାନଙ୍କ ବୁଦ୍ଧିରେ ଅଛି। ବାବାଙ୍କ ପାଖରେ ନୂଆ ଦୁନିଆ ପାଇଁ ଆମେ ସମସ୍ତେ ପୁରୁଷାର୍ଥର କ୍ରମାନୁସାରେ ପାଠ ପଢୁଛୁ। ଆମେ ଅବିନାଶୀ ବାବାଙ୍କର ସମ୍ମୁଖରେ ବସିଛୁ। ଏ କଥା ମଧ୍ୟ ତୁମେ ଜାଣିଛ, ସେ ଆତ୍ମା ଦେଖାଯାଏ ନାହିଁ। ଆତ୍ମା ତ ଅବ୍ୟକ୍ତ ଜିନିଷ ଅଟେ, ଏହାକୁ ଦିବ୍ୟ ଦୃଷ୍ଟି ଦ୍ୱାରା ହିଁ ଦେଖାଯାଇଥାଏ। ଆମେ ଆତ୍ମା ମଧ୍ୟ ଛୋଟ ବିନ୍ଦୁ ସମାନ ଅଟୁ, କିନ୍ତୁ ଦେହ ଅଭିମାନ ଛାଡି ନିଜକୁ ଆତ୍ମା ଭାବିବା, ଏହା ହେଲା ସବୁଠାରୁ ଉଚ୍ଚ ପାଠପଢା। ବିନା ସେ ପାଠରେ ମଧ୍ୟ ଯେଉଁ ବିଷୟବସ୍ତୁଟି କଷ୍ଟସାଧ୍ୟ ହୋଇଥାଏ ସେଇଥିରେ ହିଁ ଫେଲ ହୋଇଯାଇଥାନ୍ତି। କିନ୍ତୁ ଏହି ବିଷୟଟି ବହୁତ ସହଜ ପରନ୍ତୁ କେତେକଙ୍କୁ ଏହା କଷ୍ଟକର ଅନୁଭବ ହେଉଛି। ଏବେ ତୁମେ ଜାଣୁଛ ଶିବାବା ସମ୍ମୁଖରେ ବସିଛନ୍ତି। ତୁମେ ମଧ୍ୟ ନିରାକାର ଆତ୍ମା ଅଟ କିନ୍ତୁ ତୁମେ ଶରୀର ସହିତ ରହିଛ। ଏହି ସବୁ କଥା ବିହୋଦର ବାବା ହିଁ ଶୁଣାଉଛନ୍ତି, ଆଉ କେହି ବି ଏ କଥା ଶୁଣାଇ ପାରିବେ ନାହିଁ। ତେବେ ତୁମେ ପୁଣି କଣ କରିବ? ତାଙ୍କୁ ଧନ୍ୟବାଦ ଦେବ ନା? ବାବା କହୁଛନ୍ତି ଏହା ଅନାଦି ଡ୍ରାମା ରଚନା ହୋଇଛି, ମୁଁ କିଛି ନୂଆ କଥା କହୁନାହିଁ। ମୁଁ ଡ୍ରାମା ଅନୁସାରେ ତୁମମାନଙ୍କୁ ପାଠ ପଢ଼ାଉଛି। ଧନ୍ୟବାଦ ତା ଭକ୍ତି ମାର୍ଗରେ ଦେଇଥାନ୍ତି। ଶିକ୍ଷକ କହିବ ଯଦି ଛାତ୍ର ଭଲ ପାଠ ପଢ଼ିବେ ତେବେ ଆମର ନାମ ବିଖ୍ୟାତ ହେବ, ସେଥିପାଇଁ ଛାତ୍ରକୁ ଧନ୍ୟବାଦ ଦିଆଯାଇଥାଏ। ଯେଉଁମାନେ ଭଲ ଭାବରେ ପାଠ ପଢି ପୁଣି ପଢ଼ାଇଥାନ୍ତି ତାଙ୍କୁ ଧନ୍ୟବାଦ ଦିଆଯାଇଥାଏ। ଛାତ୍ର ପୁଣି ଶିକ୍ଷକଙ୍କୁ ଧନ୍ୟବାଦ ଦେଇଥାନ୍ତି। ବାବା କହୁଛନ୍ତି ମିଠା ସନ୍ତାନମାନେ, ମୁଁ ତୁମକୁ ଆଶୀର୍ବାଦ କରୁଛି, ବିଜୟୀ ହୁଅ। ତୁମେ ଏହିଭଳି ସେବା କରି ଚାଲ। କଳ୍ପ ପୂର୍ବରୁ ମଧ୍ୟ ତୁମେ ଏହିଭଳି ସେବା କରିଥିଲ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଧାତାଙ୍କର ମଧୁର ସ୍ନେହଭର ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ସଦା ସର୍ବଦା ତୁମ ଭିତରେ ଏହି ନିଶା ଏବଂ ନିଶ୍ଚୟ ରହୁ ଯେ ଆମକୁ କେହି ଦେହଧାରୀ ଶିକ୍ଷକ ପାଠ ପଢ଼ାଉ ନାହାନ୍ତି। ସ୍ୱୟଂ ଜ୍ଞାନର ସାଗର ନିରାକାର ବାପା ଶିକ୍ଷକ ହୋଇ ଆମକୁ ପାଠ ପଢ଼ାଉଛନ୍ତି। ଏହି ପାଠପଢା ଦ୍ୱାରା ହିଁ ଆମକୁ ସତ ପ୍ରଦାନ ହେବାକୁ ପଡିବ। ନମ୍ବର ଦୁଇ, ଆତ୍ମାରୂପୀ ଦୀପକ ପ୍ରତ୍ୟେକ ଜ୍ଞାନର ଘୃତ ଢାଳିବାକୁ ହେବ। ଜ୍ଞାନ ଘୃତ ଦ୍ୱାରା ସର୍ବଦା ଏହିଭଳି ପ୍ରଜ୍ୱଳିତ ହୋଇ ରହିବା ଉଚିତ ଯାହାକି ମାୟାର କୌଣସି ବି ପ୍ରକାରର ତୋଫାନ ହଲାଇ ପାରିବ ନାହିଁ। ପୁରା ପୁରା ପତଙ୍ଗ ହୋଇ ପରମାତ୍ମା ଜ୍ୟୋତି ଉପରେ ସ୍ୱାହା ହେବାକୁ ପଡିବ। ବର୍ଦ୍ଧନ, ସର୍ବଦା ଏକମାତ୍ର ବାବାଙ୍କର ସ୍ନେହରେ ସମାହିତ ହୋଇ ରହିଥିବା ସହଯୋଗୀ ତଥା ସହଯୋଗୀ ଆତ୍ମା ଭବ। ଯେଉଁ ପିଲାମାନଙ୍କର ବାବାଙ୍କ ସହିତ ଅତି ସ୍ନେହ ରହିଛି ସେମାନେ ସର୍ବଦା ବାବାଙ୍କର ଶ୍ରେଷ୍ଠ କାର୍ଯ୍ୟରେ ସହଯୋଗୀ ହୋଇଥିବେ, ଏବଂ ଯିଏ ଯେତିକି ସହଯୋଗୀ ହୋଇଥାଏ ସେତିକି ସହଯୋଗୀ ମଧ୍ୟ ହୋଇଥାଏ। ବାବାଙ୍କର ସ୍ନେହରେ ବୁଡ଼ି ରହିଥିବା ସହଯୋଗୀ ଆତ୍ମାମାନେ କେବେ ବି ମାୟାର ସହଯୋଗୀ ହୋଇପାରିବେ ନାହିଁ। ସେମାନଙ୍କର ପ୍ରତ୍ୟେକ ସଂକଳ୍ପରେ ବାପା ଏବଂ ସେବା ହିଁ ରହିଥାଏ। ସେମାନେ ଶୋଇଥିବା ଅବସ୍ଥାରେ ମଧ୍ୟ ଆରାମ ଅନୁଭବ କରିଥାନ୍ତି ଏବଂ ଶାନ୍ତି ତଥା ଶକ୍ତିର ମଧ୍ୟ ଅନୁଭବ କରିଥାନ୍ତି। ସେମାନଙ୍କ ପାଇଁ ନିଦ୍ରା ଅବସ୍ଥା ମଧ୍ୟ ନିଦ୍ରା ନୁହେଁ, ଯେପରି ବହୁତ ରୋଜଗାର କରି ଖୁସି ମନରେ ଟିକେ ବିଶ୍ରାମ କରୁଛନ୍ତି, ଏଭଳି ପରିବର୍ତ୍ତନ ହୋଇଯାଇଥାଏ। ଆଜିର ସ୍ଲୋଗାନ, ପ୍ରେମର ଅଶ୍ରୁରୁ ହୃଦୟର ଫରୁଆରେ ମୋତି ପାଲଟିଯାଏ। ଆଚ୍ଛା, ଓମ୍ ଶାନ୍ତି।